ଡିସେମ୍ବର ଏକୋଇଶ ଦୁଇ ହଜାର ବାର ମସିହା ଡିସେମ୍ବର ଏକୋଇଶ ତୁମ ସୃଷ୍ଟି ହେବ କି ଧ୍ୱଂସ ତୁମ ସୃଷ୍ଟି ହେବ କି ଧ୍ୱଂସ କୁହ କଳା ଜ୍ୟୋତିଷ କୁହ କଳା କଳସ କୁହ କଳା ପିଉଷ କୁହ କଳା ସାରସ କୁହ କଳା ପୁରୁଷ ଦେଶ ବିଦେଶର ନାହାକ ପୁଅ ଗାର କାଟି କହିଲେଣି ଚାରି ବର୍ଷ ପରେ କଳିଯୁଗ ଶେଷ ଦେଲେଣି ଚେତାବନୀ ଦେଶ ବିଦେଶର ନାହାକ ପୁଅ ଗାର କାଟି କହିଲେଣି ଚାରି ବର୍ଷ ପରେ କଳିଯୁଗ ଶେଷ ଦେଲେଣି ଚେତାବନୀ କୁହ ପ୍ରଭୁ ଥରେ ତୁମରି ସଂସାରେ କୁହ ପ୍ରଭୁ ଥରେ ତୁମରି ସଂସାରେ ଏକି ରହସ୍ୟ କୁହ କଳା ଜ୍ୟୋତିଷ କୁହ କଳା କଳସ କୁହ କଳା ପିଉଷ କୁହ କଳା ସାରସ କୁହ କଳା ପୁରୁଷ ତୁମର ଏ ସୃଷ୍ଟି ସଂହାର ହେଲେ ଅପଜସ ହେବ ସିନା ତୁମେ ତ ଅନନ୍ତ ବ୍ରହ୍ମାଣ୍ଡ ନାଥ ହେ ପ୍ରଭୁ କଳାମଣିମା ତୁମର ଏ ସୃଷ୍ଟି ସଂହାର ହେଲେ ଅପଜସ ହେବ ସିନା ତୁମେ ଥାଉ ଥାଉ ଗ୍ରାସିବ କି ରାହୁ ତୁମେ ଥାଉ ଥାଉ ଗ୍ରାସିବ କି ରାହୁ ନୋହେ ବିଶ୍ୱାସ କୁହ କଳା ଜ୍ୟୋତିଷ କୁହ କଳା କଳସ କୁହ କଳା ପିଉଷ କୁହ କଳା ସାରସ କୁହ କଳା ପୁରୁଷ ଦୁଇ ହଜାର ବାର ମସିହା ଡିସେମ୍ବର ଏକୋଇଶ ଦୁଇ ହଜାର ବାର ମସିହା ଡିସେମ୍ବର ଏକୋଇଶ ତୁମ ସୃଷ୍ଟି ହେବ କି ଧ୍ୱଂସ ତୁମ ସୃଷ୍ଟି ହେବ କି ଧ୍ୱଂସ କୁହ କଳା ଜ୍ୟୋତିଷ କୁହ କଳା କଳସ କୁହ କଳା ପିଉଷ କୁହ କଳା ସାରସ କୁହ କଳା ପୁରୁଷ କୁହ କଳା ଜ୍ୟୋତିଷ କୁହ।